ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖିଆ ଖବର, ଜମ୍ମୁ କାଶ୍ମୀରର କଟ୍ରାଠାନେ ପୃଥିବୀର ସବୁନୁ ଉଚ୍ଚା ରେଲ ତୋରଣ ଚେନାବ ସେତୁକେ ଦେଶବାସୀଙ୍କ ଲାଗି ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ। କହିଲେ ଦେଶ ଆଜ୍ କାଶ୍ମୀର ଠାନୁ କନ୍ୟାକୁମାରୀ ତକ୍ ରେଲ ନେଟୱାର୍କ ଥି ଯୋଡ଼ି ହୋଇଛେ। ରାଜ୍ୟ ନୂଆକରି ନିଯୁକ୍ତି ପାଇଥିବାର ସାତଟା ବିଭାଗର 1294 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଚାଲିଛେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଉର୍ ଏବା 24 ଘଣ୍ଟା ଭିତରେ ଧୋକାଗଡ଼ିଆର ବର୍ଷା ନେଇକରି ରାଜ୍ୟର 30ଟା ଯାକ ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର, ଦେଶ ଆଜ୍ କାଶ୍ମୀରଠାନୁ କନ୍ୟାକୁମାରୀ ତକ୍ ରେଲ ନେଟୱାର୍କ ଥି ଯୋଡ଼ି ହୋଇଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଜମ୍ମୁ କାଶ୍ମୀରର କଟ୍ରାଠାନେ ଥିବାର ପୃଥିବୀର ସବୁନୁ ଉଚ୍ଚା ଚେନାବ ରେଲ ସେତୁ, ଅଞ୍ଜିଠାନେ ଦେଶର ପହିଲା କେବୁଲ୍ ରେଲ ସେତୁ, ଆଉ କାଶ୍ମୀର ବୈଷ୍ଣୋଦେବୀ କାଶ୍ମୀର ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଲ ଲାଇନ୍ ପ୍ରକଳ୍ପ ହେଉଛି ନୂଆ ସଶକ୍ତ ଜାମ୍ମୁ କାଶ୍ମୀରର ପ୍ରତୀକ। ଏଟା ଜାମ୍ମୁ କାଶ୍ମୀରର ସମୃଦ୍ଧିର ପ୍ରବେଶ ଦ୍ୱାର ହେବା ବୋଲି ପ୍ରଧାନମନ୍ତ୍ରୀ ସେ କହିଛନ୍। ସେ ଆହୁରି କହିଛନ୍, କେନ୍ଦ୍ର ସରକାର ଲୋକର କଲ୍ୟାଣ ଲାଗି ସବୁବେଳେ ତତ୍ପର ରହିଛନ୍। ଗଲା 11 ବର୍ଷ ଭିତରେ 25 କୋଟି ଲୋକ ଗରିବୀ ସୀମାରେଖା ତଳୁ ବାହାର କରାଯାଇଛି। ଉଜ୍ଜଳା ଯୋଜନା ଥି 10 କୋଟି ଗ୍ୟାସ୍ ସଂଯୋଗ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଥି 50 ଲକ୍ଷ ଲୋକ ଚିକିତ୍ସା ସୁବିଧା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆକରି ନିଯୁକ୍ତି ପାଇଥିବାର ସାତଟା ବିଭାଗର 1294 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍। ଭୁବନେଶ୍ୱର ରେଲ ସଦନଠାରେ ହୋଇଥିବା ନିଯୁକ୍ତି ମେଲା କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ କହିଛନ୍, ଗଲା ବଛରେ ଭିତରେ 9ଟା ନିଯୁକ୍ତି ମେଲା ଜରିଆ 27,428 ଜଣଙ୍କୁ ସରକାରୀ ଚାକିରିଥି ନିଯୁକ୍ତି ଦିଆଯାଇଛି। ଏବା 5 ବର୍ଷ ଭିତରେ 1,50,000 ଯୁଆନ ପିଲା ଟୁକେଲ୍କୁ ସରକାରୀ ଚାକିରିଥି ନିଯୁକ୍ତି ଦେବାରକେ ଲକ୍ଷ୍ୟ ରଖାଯାଇଛି। ସେନ୍ତା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଜରିଆ ଆସିଥିବାର ନିବେଶ ଥି ଏପ୍ତକ 4ଟା କ୍ଷେପେ 1.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ରାଜ୍ୟ ହୋଇସାରିଛି। ଇଥୁ 90,000 ନିଯୁକ୍ତି ସୁଯୋଗ ନିଶ୍ଚିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 1 ପେଡ୍ ମା କେ ନାମ ଅଭିଯାନ୍ତି ଗୋଟେ ଲେଖା ଗଛ ଲଗାବାରକେ ନବନିଯୁକ୍ତମାନଙ୍କୁ ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଟି 2 ଉପମୁଖ୍ୟମନ୍ତ୍ରୀ ଶିଳ୍ପମନ୍ତ୍ରୀଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା ରାଜ୍ୟ କ୍ୟାବିନେଟ୍ ବୈଠକ ଭୁବନେଶ୍ୱର ଲୋକସେବା ଭବନଠାରେ ଚାଲିଛି। ବୈଠକଟି ଭିନ୍ ଭିନ୍ ବିଭାଗର 4ରୁ 5ଟା ପ୍ରସ୍ତାବକେ ଅନୁମୋଦନ ମିଳିଥିବାର ସୂଚନା ମିଳିଛି। ଏଥର ସହିତ ରାଜ୍ୟ ସରକାର ବଛରେ ପୂର୍ବାର ଯାଉଥିବାର ବେଳେ ଇତାକେ ନଜରଟି ରଖିକରି ଆଉ କେତେଟା ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଥି ଗରିବ ଲୋକ ଆର୍ଥିକ ସାହାଯ୍ୟ ଆଉ ମୌଳିକ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଥି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମୂଲ କରାଯାଉଛି। ଗଲା 11 ବର୍ଷ ଭିତରେ ଫି ସରକାରୀ ପଦକ୍ଷେପ ଥି ଲୋକଙ୍କ ଲାଗି ସେବା ସୁଶାସନ ଆଉ କଲ୍ୟାଣ ସମର୍ପିତ ହୋଇସାରିଛି।
ସାରା ଦେଶ ଏହାର ଗୋଟେ ପରିବର୍ତ୍ତିତ ଆଉ ସମ୍ମିଳିତ ସରକାର ସୁଶାସନଟି ରହିକରି ଆଗକେ ବଢି ଚାଲିଛେ। ଗରିବ କଲ୍ୟାଣ ଯୋଜନା ଥି ଏତକ 81 କୋଟି ନୁ ଅଧିକା ହିତାଧିକାରୀଙ୍କୁ ମାହାଲିଆ ଅନ୍ନ ଦିଆଯାଉଛେ। ସେନ୍ତା ପିଏମ୍ ଆବାସ ଯୋଜନା ଥି 4 କୋଟି ନୁ ଅଧିକା ପକ୍କା ଘର ତିଆରି କରାଯାଇଛେ। ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମ୍ମିଳିତ ଭାବନା ଥି ବିଶ୍ୱାସ ରଖୁଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ ସରକାର ଥି ପାଖାପାଖି 25 କୋଟି ଲୋକଙ୍କୁ ଗରିବୀ ଭିତରୁ ବାହାର କରାଯାଇକରି ଆର୍ଥିକ ସ୍ୱଚ୍ଛଳ ବର୍ଗ ଥି ସାମିଲ କରାଯାଇଛେ। ଏଟା ସାମୁହିକ ଆଉ ଆତ୍ମନିର୍ଭର ଭାରତ ଗଠନ ଦିଗେ ସରକାରଙ୍କର ପ୍ରତିବଦ୍ଧତାର ପ୍ରମାଣ ଦଉଛେ। ଲୋକକୁ ସ୍ୱାଭିମାନ ସହିତ ବଞ୍ଚିବାର ଅଧିକାର ଦେବାର ଲାଗି 12 କୋଟି ନୁ ଅଧିକା ପାଇଖାନା ତିଆରି କରାଯାଇଥିଲା ବେଳକେ ଉଜ୍ଜଳା ଯୋଜନା ଅଧୀନ ଥି 10 କୋଟି ନୁ ଅଧିକା ଗ୍ୟାସ ସଂଯୋଗ କରାଯାଇଛେ। ସମ୍ବଲପୁରରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା ହିତାଧିକାରୀମାନଙ୍କର ପାଖେ କେନ୍ ହିସାବରେ ପହଞ୍ଚିଛେ ସେ ବାବଦେ ଅଧିକା ସୂଚନା ଦେଇଛନ୍ ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର।
ବିଭିନ୍ନ ଯୋଜନା ଯୋ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ପ୍ରଭାବୀ ରୂପେ ସମ୍ବଲପୁର ଜିଲ୍ଲାରେ ଇମ୍ପ୍ଲିମେଣ୍ଟ କରାଯାଉଛି। PMEGP ପ୍ରାଇମ୍ ମିନିଷ୍ଟର୍ସ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ପ୍ରୋଗ୍ରାମ ହଉ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ହଉ, ଏମିତି ବି ଯୋଜନାର ସମସ୍ତ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଉଛୁ, ଯେମିତିକି ସେମାନେ ଏମ୍ପ୍ଲୟମେଣ୍ଟ ନିଜେ ମଧ୍ୟ ଜେନେରେଟ୍ କରିବେ ଓ ନିଜେ ଏମ୍ପ୍ଲୟେବଲ ମଧ୍ୟ ତା ମାଧ୍ୟମରେ ହେଇପାରିବେ। ତ ଓଭରଅଲ୍ ସମ୍ବଲପୁର ଜିଲ୍ଲାର ବହୁତ ପ୍ରଭାବୀ ରୂପେ ଏହାର ଇମ୍ପ୍ଲିମେଣ୍ଟେସନ ଯୋଗୁଁ ଜନସାଧାରଣ ଉପରେ ଏହାର ଇମ୍ପାକ୍ଟ ଦେଖିବାକୁ ମିଳୁଛି, ବହୁତ ପଜିଟିଭ ଫିଡ୍ବ୍ୟାକ୍ ଅଛି। ରିସେଣ୍ଟଲି ଗଭର୍ଣ୍ଣମେଣ୍ଟ ଯୋଉ ଆମର ସୁଭଦ୍ରା ଯୋଜନା କରିଛି, ପାଖାପାଖି 2,70,000 ମା ମାନଙ୍କୁ ଏହାର ବେନିଫିଟ୍ସ, ଭଗିନୀ ମାନଙ୍କୁ ଏହାର ବେନିଫିଟ୍ ମିଳିଛି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବାକେଲ ଦିନକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତି ଆସୁଛନ୍। ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମ୍ଠାରେ ଗୋଟେ ସାଧାରଣ ସଭା ଥି ମୁଖ୍ୟମନ୍ତ୍ରୀଙ୍କ ସହିତ ଅଲଗା ମନ୍ତ୍ରୀ ଆର୍ ସାଂସଦମାନେ ଯୋଗ ଦେଇକରି ବିକଶିତ ଓଡ଼ିଶା ସଂକଳ୍ପ ଆଉ ସରକାରଙ୍କର ବଛରପୂର୍ତ୍ତି ଉପଲବ୍ଧି ବାବଦେଲ ଲୁକୁ ଜନାବେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକେ ନେଇକରି ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ଜନକଲ୍ୟାଣକାରୀ ପ୍ରକଳ୍ପ ଶିଳାନ୍ୟାସ ଆଉ ଉଦ୍ଘାଟନ କରିବେ ବୋଲି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହର ସୂଚନା ଦେଇଛନ୍। ଜନସାଧାରଣ ଅଧିକାରୀମାନଙ୍କର ପାକ୍କେ ନାଇଯାନ୍, ଅଧିକାରୀମାନେ ଲୋକର ପାକ୍କେ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ପୁରୀ ଜିଲ୍ଲା ନିମାପଡ଼ାଠାରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗଲା ବଛରେ ଭିତରେ ରାଜ୍ୟ ସରକାର ନେଇଥିବାର ଜନକଲ୍ୟାଣକାରୀ ପଦକ୍ଷେପ ବାବଦେ କହିଥିଲେ। ଏ କାର୍ଯ୍ୟକ୍ରମରେ 11ଟା ବିଭାଗର 33ଟା ଅଧିକାରୀ ଯୋଗ ଦେଇକରି ଲୋକର ଭିନ୍ ଭିନ୍ ଅଭିଯୋଗର ମତାମତ ଶୁଣିଥିଲେ। ସମବାୟ ସଂସ୍ଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜୀବିକା ସୃଷ୍ଟି ଆଉ ଗୋଷ୍ଠୀ ସଶକ୍ତିକରଣ କ୍ଷେତ୍ରର ଉଲ୍ଲେଖନୀୟ ଭୂମିକା ନେଉଛେ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ଭୁବନେଶ୍ୱର ରାଜଭବନର ସମବାୟ ବିଭାଗ ତରଫରୁ ହୋଇଥିବାର ଆନ୍ତର୍ଜାତିକ ସମବାୟ ବର୍ଷ 2025କେ ଉଦ୍ଘାଟନ କରିକରି ରାଜ୍ୟପାଳ ସମବାୟ କ୍ଷେତ୍ରକେ ଅତ୍କା ବରକସ କରବାର ଲାଗି ନିଷ୍ଠାର ସହିତ କାମ କରବାରକେ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର କୃଷି ଭବନ ସମ୍ମିଳନୀ କକ୍ଷଠାରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଡ଼ୀଙ୍କର ଅଧ୍ୟକ୍ଷତାତି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି 2025-26 ଆର୍ଥିକ ବର୍ଷରେ ଖରିଫ୍ ଚାଷ ଲାଗି ଶ୍ରୀ ଅନ୍ନ ଅଭିଯାନ ବାର୍ଷିକ ଯୋଜନାର ସମୀକ୍ଷା କରାଯାଇଛି। ରାଜ୍ୟର ପାରମ୍ପରିକ ଖାଦ୍ୟଶସ୍ୟ ମାଣ୍ଡିଆ, ଶୁଆ, ବାଜରା, କାଜୁ ଚାଷର ସଫଳତା ଆଉ ଉପକାରିତାକେ ନଜରଟି ରଖିକରି ଏବାଦିନେ ସବୁ ଚାଷକେ ଆହୁରି ତହକା ଯିବା ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଟ୍ ପିଜି ପରୀକ୍ଷା 2025 ଏବା ଅଗଷ୍ଟ ମାସର 3 ତାରିଖ କରବାରକେ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍। ଆଗନୁ ଏହି ପରୀକ୍ଷା ଜୁନ୍ 15 ତାରିଖ ହେବାରକେ ଥିଲା, ମାତ୍ରକ ଏତାକେ ସ୍ଥଗିତ ରଖାଯାଇଥିଲା। ଅଗଷ୍ଟ 3 ତାରିଖ ଗୋଟିଏ ସିଫ୍ଟଥି ନିଟ୍ ପିଜି ପରୀକ୍ଷା କରବାରକେ ଇହାଦେ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍। ଏବାର 9 ତାରିଖ ରାଜ୍ୟ ହେବାରକେ ଥିବାର ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଲାଗି ଆଜିଦିନର 11 ବଜେନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ଜନଶୁଣାଣି ପୋର୍ଟାଲ jonashunani.odisha.gov.in ଥି ଲୋକେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପ୍ରାପ୍ତିପତ୍ର, ପରିଚୟପତ୍ର ସହିତ ନିଜର ଅଭିଯୋଗ ଧରିକରି ଲୋକେ ଧାରି ସମିଆଥି ଜିଲ୍ଲାପାଳର ଆରକ୍ଷୀ ଅଧିକ୍ଷକ ସାକ୍ଷାତ କରିପାରିବେ ବୋଲି ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଫେର 7 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍। ଏତାର ସହିତ ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା 30କେ ବଢ଼ିଛି। ଖୋର୍ଦ୍ଧା ଜିଲ୍ଲାର ସବୁନୁ ଜହ 16 ଜଣ ରୋଗୀ ଚିହ୍ନଟ ହୋଇଥିବାର ବେଲ୍କେ କଟକନୁ 6 ଜଣ ଅଛନ୍। କରୋନା ସଂକ୍ରମଣକେ ନଜରଟି ରଖିକରି ରାଜ୍ୟ ସରକାର ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଆଣିବେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ରାଜ୍ୟ କୋଭିଡ୍ ସ୍ଥିତି ଏତେ ରହିଛି ଆଉ ଲୋକେ ନାଇଁ ଡରବାରକେ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍। ସିଆଡ଼େ ଦେଶ କରୋନା ସଂକ୍ରମିତଙ୍କ ସଂଖ୍ୟା 5,364କେ ପହଞ୍ଚିଛି। ଗଲା 24 ଘଣ୍ଟା ଭିତରେ 4 ଜଣ ରୋଗୀଙ୍କର ଜୀବନ ଯାଇଥିବାର ବେଲ୍କେ ଭିନ୍ ଭିନ୍ ରାଜ୍ୟ 4,724 ଜଣ ରୋଗୀ ସୁସ୍ଥ ହୋଇଛନ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ଆଜି ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ନୀତି ହୋଇଯାଇଛି। ଜେଠ ମାସର ଉଜ୍ଜଲପକ ଏକାଦଶୀ ତିଥିନ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିବାହ ଉତ୍ସବ କରାଯାଇସି। ବିମଳା ମନ୍ଦିର ପାଖେ ମଦନ ମୋହନ ଆଇବାର ଆଗନୁ ସେଠାରେ ମା ଲକ୍ଷ୍ମୀ ପହଞ୍ଚିଥିଲେ। ଏତା ଋତୁରୁ ମାଜଣା କରାଯାଇକରି ରୁକ୍ମିଣୀ ହରଣ ନୀତି ହୋଇଥିଲା। ପହିଲା ଭୋଗମଣ୍ଡପ ଶେଷ ହେଲା ଋତୁରୁ ମଧ୍ୟାହ୍ନର 1 ବଜେନୁ ସଞ୍ଜବେଳର 6 ବଜେ ତକ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଝାରସୁଗୁଡ଼ା କୁଚିଣ୍ଡା ରାସ୍ତା ସେରିଆପାଲି ଛକଠାରେ ଆଜି ସଡ଼କ ଦୁର୍ଘଟଣାଟି 2 ଜଣଙ୍କର ଜୀବନ ଯାଇଛି। ଯାତ୍ରୀବାହୀ ବସ୍ଟିଏ ବାଇକ୍କେ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନିଶା ଦର ବା ବିଷାକ୍ତ ମାଦକ ଦର ବିରୋଧି ସଚେତନତା ଅଭିଯାନ ମୂଲ କରାଯାଇଛି। ଆମ ସଂକଳ୍ପ ନିଶା ନୁହେଁ ଜୀବନ ସଚେତନତା ବାର୍ତ୍ତା ନେଇକରି ଏ ଅବସରରେ ଗୋଟିଏ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରଥର ଶୁଭାରମ୍ଭ କରିଛନ୍। ଏ ରଥ ଜିଲ୍ଲାର ସବୁ ଗାଁକେ ଯାଇକରି ନିଶା ନିବାରଣ ବାବଦେ ଲୋକଙ୍କୁ ସଚେତନ କରବା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁରୀ ଶ୍ରୀମନ୍ଦିରର ଛତିଶା ନିଯୋଗ ସାଙ୍ଗେ ଜିଲ୍ଲା ପୁଲିସ୍ ଗୋଟିଏ ବଡ଼ ବୈଠକ ହୋଇଯାଇଛି। ସ୍ନାନଯାତ୍ରାକେ ଶୃଙ୍ଖଳିତ ଭାବେ ପରିଚାଳନା କରବାର ଲାଗି ଆରକ୍ଷୀ ଅଧୀକ୍ଷକ ସେବାୟତମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୈଠକର ସୂଚନା ଅନୁସାରେ ଏଥର ଦେବସ୍ନାନ ପୂର୍ଣ୍ଣିମା ବେଲ୍କେ ପୁରୀନ 70 ପ୍ଲାଟୁନ୍ ପୁଲିସ୍ ଫୋର୍ସ, 4 ଜଣ ଏସ୍ପି ର୍ୟାଙ୍କର କମାଣ୍ଡାଣ୍ଟ, 450 ଅଧିକାରୀ ମୁତୟନ ରହିବେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଯାକନ ଥୁକା ଗୋଡ଼ି ସହିତ ବର୍ଷା ହୋଇପାରେ। ରାଜ୍ୟର 30ଟା ଯାକ ଜିଲ୍ଲାର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି ରଖିଛି। ଏ ସମୟ ଭିତରେ 11টা জেলার গোটে দুইটা জাগান গরম আর গুলগুলি হবার সম্ভাবনা রয়েছে। শেষে মুখিয়া খবর ফের খায়। পৃথিবীর সবনু উঁচা রেলতরণ চেনাব সেতুকে দেশবাসীঙ্ক লাগি উৎসর্গ কলে প্রধানমন্ত্রী, কহিলে দেশ আজ কাশ্মীর ঠানু কন্যাকুমারী তক রেল নেটওয়ার্ক থি জুড়ি হয়েছে। রাজ্যে নয়া করে নিযুক্তি পাইথিবার 60টা বিভাগর 1294 জনক নিযুক্তিপত্র বাঁটিলে মুখ্যমন্ত্রী। ভুবনেশ্বর চালিছে রাজ্য ক্যাবিনেটর গুরুত্বপূর্ণ বৈঠক। আর এবার 24 ঘণ্টা ভিতরে ধোকাগড্ডি আর বর্ষা নিয়ে করে রাজ্যর 30টা যাক জেলাকে সতর্ক কলা পানিপাগ কেন্দ্র। আজ আঞ্চলিক খবর শেষ হল। জুহার।